ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, 2029 ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମବିଭୂଷଣ ଆଶା ଭୋସ୍ଲେଙ୍କର ଆସନ୍ତାକାଲି ହେବ ଶେଷକୃତ୍ୟ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭିତର ରତ୍ନଭଣ୍ଡାର ଗଣତି ମଣତି ଏବଂ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। 2029 ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିବା ନେଇ ସମୟ ଉପନୀତ ହୋଇଛି ବୋଲି ସେ କହିଛନ୍ତି। ସଂସଦରେ ଅନୁଷ୍ଠିତ ହେବାକୁ ଥିବା ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଲୋକସଭା ଏବଂ ରାଜ୍ୟସଭାର ନେତୃମଣ୍ଡଳୀଙ୍କୁ ଚିଠି ଲେଖି ଶ୍ରୀ ମୋଦି ମହିଳା ସଂରକ୍ଷଣ ଆଇନକୁ ପାରିତ କରିବା ପାଇଁ ଅନୁରୋଧ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ବ୍ୟାପକ ବିଚାର ବିମର୍ଶ ପରେ ଦେଶରେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସଂସଦର ବଜେଟ୍ ଅଧିବେଶନର ଅବଧିକୁ ଏ ସଂକ୍ରାନ୍ତ ଆଲୋଚନା ପାଇଁ ବୃଦ୍ଧି କରାଯାଇଛି। ଶ୍ରୀ ମୋଦି କହିଛନ୍ତି, ଏହି ଆଇନ କାର୍ଯ୍ୟକାରୀ ହେଲେ ଲୋକସଭାରେ ଆସନ ସଂଖ୍ୟା 816 ବୃଦ୍ଧି ପାଇବ। ସେଥିରୁ 273 ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। 2023 ସମ୍ଭିଧାନ ସଂଶୋଧନ ମାଧ୍ୟମରେ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ 33% ଆସନ ସଂରକ୍ଷଣର ବ୍ୟବସ୍ଥା ହୋଇଛି। ଏହି ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥିତ ରହିବାକୁ ବିଜେପି ପକ୍ଷରୁ ହ୍ୱିପ୍ ଜାରି କରାଯାଇଛି। ଉଭୟ ସଦନରେ ଦଳୀୟ ସଦସ୍ୟ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମବିଭୂଷଣ ଆଶା ଭୋସ୍ଲେଙ୍କର ଆସନ୍ତାକାଲି ଅପରାହ୍ନ 4 ମୁମ୍ବାଇର ଶିବାଜୀ ପାର୍କଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ। ଆଜି 92 ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖାଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ବିୟୋଗ ସହ ଭାରତୀୟ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରି କହିଛନ୍ତି, ତାଙ୍କ ସଙ୍ଗୀତ ଯାତ୍ରା ଆମର ସଂସ୍କୃତି ଏବଂ ଐତିହ୍ୟକୁ ସମୃଦ୍ଧ କରିଛି। ଆଶା ଭୋସ୍ଲେଙ୍କର ଗୀତଗୁଡ଼ିକ ଜନସାଧାରଣଙ୍କ ଜୀବନରେ ଚିରକାଳ ପାଇଁ ପ୍ରତିଧ୍ୱନିତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଆଶା ଭୋସ୍ଲେଙ୍କର ମଧୁର ସ୍ୱର ସଙ୍ଗୀତ ଜଗତକୁ ସମୃଦ୍ଧ କରିବା ସହିତ ଦେଶବାସୀଙ୍କ ହୃଦୟରେ ଅଲିଭା ଛାପ ଛାଡ଼ିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ଭୋସ୍ଲେଙ୍କର ପରଲୋକରେ ଶୋକ ବ୍ୟକ୍ତ କରି କହିଛନ୍ତି, ତାଙ୍କ କଣ୍ଠସ୍ୱର ପରବର୍ତ୍ତୀ ପିଢ଼ିଙ୍କୁ ଅନୁପ୍ରାଣିତ କରିବ। ତାଙ୍କ ସ୍ୱରରେ ଭାବନା ଏବଂ ଅନୁଭବର ଜାଦୁ ରହିଥିଲା। 1933 ତତ୍କାଳୀନ ବ୍ରିଟିଶ ସାମ୍ରାଜ୍ୟର ମହାରାଷ୍ଟ୍ରର ସାଙ୍ଗ୍ଲିଠାରେ ଜନ୍ମଗ୍ରହଣ କରିଥିବା ଆଶା ଭୋସ୍ଲେଙ୍କୁ ଆଧୁନିକ ଭାରତୀୟ ସଙ୍ଗୀତର ଜଣେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ବିବେଚନା କରାଯାଏ। 1943 ତାଙ୍କର ପ୍ରଥମ ଚଳଚ୍ଚିତ୍ର ଗୀତ ରେକର୍ଡ କରାଯାଇଥିଲା। ଶ୍ରେଷ୍ଠ ଚଳଚ୍ଚିତ୍ରକୁ ଗାୟିକା ଭାବେ 7 ଫିଲ୍ମଫେୟାର ଆୱାର୍ଡ ବିଜୟୀ ହେବା ସହିତ 2000 ଜୀବନବ୍ୟାପୀ ସାଧନା ପାଇଁ ଦାଦାସାହେବ ଫାଲ୍କେ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା। 2008 ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡ଼ିଆ ଗୀତଗୁଡ଼ିକ ମଧ୍ୟରେ ସମୟ ଚଳଚ୍ଚିତ୍ରର ଝିମ୍ତି ଝିମ୍ତା ମଜା, ମା ଚଳଚ୍ଚିତ୍ର ପାଇଁ ତୋ ନାଁରେ ପିନ୍ଧିଲି ଚୁଡ଼ି, ଟୋପାଏ ସିନ୍ଦୁର, ଦୀପଟ ଶଙ୍ଖା ଚଳଚ୍ଚିତ୍ର ପାଇଁ ମଇନା ମଇନା ଏବଂ ଆରତୀ ଚଳଚ୍ଚିତ୍ର ପାଇଁ ଜହ୍ନଙ୍କ ତୁମେ ଝୁରଣା ଆଦି ଗୀତରେ ସେ କଣ୍ଠଦାନ କରିଥିଲେ। 90 ସେ ଗାଇଥିବା ଅନେକ କାଳଜୟୀ ଗୀତ ଆଜି ବି ସଙ୍ଗୀତ ପ୍ରେମୀମାନେ ଭୁଲି ପାରୁନାହାନ୍ତି। ଚଳିତ ବର୍ଷର ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା ଜୁଲାଇ 3 ଆରମ୍ଭ ହେବ। ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅଗଷ୍ଟ 28 ଯାଏଁ 57 ଧରି ବିଭିନ୍ନ ପର୍ଯ୍ୟାୟରେ ଏହି ଯାତ୍ରା ଜାରି ରହିବ। ସାମାଜିକ ଗଣମାଧ୍ୟମରେ ଶ୍ରୀ ସିହ୍ନା କହିଛନ୍ତି, ଜୁନ୍ 29 ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ପ୍ରଥମ ପୂଜା କରାଯିବ। ଚଳିତ ମାସ 15 ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ମାଧ୍ୟମରେ ଶ୍ରଦ୍ଧାଳୁ ଯାତ୍ରା ପାଇଁ ପଞ୍ଜୀକରଣ କରିପାରିବେ। ଦେଶରେ ଥିବା ଜମ୍ମୁ କାଶ୍ମୀର ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ସୁବିଧା ଏସ୍ ବ୍ୟାଙ୍କରେ ଥିବା 554 ଶାଖାରେ ଏହି ପଞ୍ଜୀକରଣ ଉପଲବ୍ଧ ହେବ। ତୀର୍ଥଯାତ୍ରୀଙ୍କ ପାଇଁ ସର୍ବନିମ୍ନ ବୟସ ସୀମା 13 ଏବଂ ସର୍ବାଧିକ ବୟସ ସୀମା 70 ଧାର୍ଯ୍ୟ କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପେହଲଗାମ୍ ଏବଂ ବାଲତାଲ ମାର୍ଗ ଦେଇ ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି ଶ୍ରୀ ସିହ୍ନା କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟକୁ ଶୃଙ୍ଖଳିତ କରିବା ନେଇ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କର ମାର୍ଗଦର୍ଶିକା ଅନୁଯାୟୀ ଆସନ୍ତାକାଲି ଜିଲ୍ଲା ଟ୍ରେଜେରୀରୁ ରତ୍ନଭଣ୍ଡାର ଚାବି ଅଣାଯାଇ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ। ଅଳଙ୍କାର ବିଶେଷଜ୍ଞ ଆର୍ବିଆଇ ଅଧିକାରୀ ଉପସ୍ଥିତ ରହି ପ୍ରତ୍ୟେକ ରତ୍ନ ଅଳଙ୍କାରର ଗଣତିମଣତି କରିବା ସହିତ ଏହାର ଓଜନ ଏବଂ ମୋତି ମାଣିକ୍ୟର ଚିହ୍ନଟ କରିବେ। ସବୁ ରତ୍ନ ଅଳଙ୍କାରର 3D ସ୍କାନିଂ କରାଯାଇ ଡିଜିଟାଲ ଫଟୋଗ୍ରାଫି କରାଯିବ। ପ୍ରତ୍ୟେକ ଦିନ ଗଣତିମଣତି ପରେ ରତ୍ନଭଣ୍ଡାରକୁ ସିଲ୍ କରାଯାଇ ଜିଲ୍ଲା ଟ୍ରେଜେରୀରେ ଚାବି ରଖାଯିବ। ଆଜି ଆୟୋଜିତ ବୈଠକରେ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସେବାୟତ ପ୍ରତିନିଧି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଅଧିକ ତଥ୍ୟ ଦେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି,
ଆମର ଭିତର ରତ୍ନଭଣ୍ଡାରର କେମିତି ଆମେ ଗଣତି କରିବା, ଇନଭେଣ୍ଟରାଇଜେସନ୍ କେମିତି କରିବା, ଏସ୍ଓପି ହିସାବରେ ତା'ର କିଛି ସ୍ପେଶିଆଲ୍ ପ୍ରୋଭିଜନ୍ସ ରହିଛି, କାରଣ ବହୁତ ହି ସେନ୍ସିଟିଭ୍ ମ୍ୟାଟର ଅଛି। ତାକୁ ନେଇକି ଆମର ଆରେଞ୍ଜମେଣ୍ଟ କେମିତି ରହିବ, କେମିତି ଆମର ଲାଇଟିଂ ବ୍ୟବସ୍ଥା ରହିବ, କେମିତି ଡକ୍ୟୁମେଣ୍ଟେସନ୍ ବ୍ୟବସ୍ଥା ରହିବ, କେମିତି ସମସ୍ତେ ବସିକି ସେଠି ଗଣତି କରିବେ, କେଉଁମାନେ ଭିତରକୁ ଯିବେ, କିଏ ବାହାରେ ରହିବ, ଏସବୁ କଥାକୁ ନେଇକି ସୁରକ୍ଷା ବ୍ୟବସ୍ଥା କେମିତି ରହିବ, ସବୁ ବ୍ୟବସ୍ଥାକୁ ନେଇକି ଆଜି ଏକ ମିଟିଂ ହୋଇଥିଲା। ଏବଂ ଆମେ ଆଶା କରୁଛୁ ମହାପ୍ରଭୁଙ୍କ ଅଶେଷ କୃପା ଆମ ସହିତ ରହୁ। ନିଶ୍ଚିତ ଭାବରେ ଆମେ ସବୁ ପ୍ରକାର ଯାହା ବି ନିୟମାବଳୀ ଅଛି ଏସ୍ଓପିରେ ଆମେ ତାକୁ ମାନିକି କେମିତି କାର୍ଯ୍ୟ ସୁରୁଖୁରୁରେ କରିବା।
ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି କାର୍ଯ୍ୟ ଗତକାଲି ଶେଷ ହୋଇଛି। 1978 ମସିହା ତାଲିକା ଅନୁଯାୟୀ ବାହାର ରତ୍ନଭଣ୍ଡାରର 118 ପ୍ରକାରର ରତ୍ନ ଅଳଙ୍କାର ରହିଥିଲା। ତେବେ ଭଣ୍ଡାର ମେକାପ ଅଧିକ ଅଳଙ୍କାର ଥିବା ନେଇ ସୂଚନା ଦେବା ପରେ ଏହି ସଂଖ୍ୟା 147ରେ ପହଞ୍ଚିଥିବା ଜଣାପଡ଼ିଛି। ଓଡ଼ିଆ ପକ୍ଷ ପାଳନର ଦ୍ୱାଦଶ ଦିବସରେ ଆଜି ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଓଡ଼ିଆ ଜାତିର ସ୍ୱାଭିମାନ ଓ ସମୃଦ୍ଧ ସଂସ୍କୃତିର ମୂଳଦୁଆ ପକାଇଥିବା ଆମର ବରପୁତ୍ରମାନଙ୍କୁ ସମ୍ମାନ ଜଣାଇବା ପାଇଁ ବନ୍ଦନୀୟ ବରପୁତ୍ର ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୂର୍ବଜଙ୍କ ବୀରଗାଥା ଓ ତ୍ୟାଗକୁ ସ୍କରଣ କରିବା ସହିତ ଏକ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରାଯାଉଛି। ସରକାରୀ କାର୍ଯ୍ୟାଳୟ ଏବଂ ବେସରକାରୀ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ନୟାଗଡ଼ ଜିଲ୍ଲା ସଂସ୍କୃତି ବିଭାଗ ଅଧୀନରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ଶହୀଦ ରଘୁ ଦିବାକର, ଅର୍ଜୁନ ରାଉତ, କଷ୍ଟି ଡାକୁଆ, ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ଏହି ଅବସରରେ 50ରୁ ଉର୍ଦ୍ଧ୍ୱ କବି ଜିଲ୍ଲାର ବରପୁତ୍ରଙ୍କ ସମ୍ପର୍କରେ କବିତା ପାଠ କରିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବକ୍ତାମାନେ ଯୋଗଦେଇ ପାରଳା ମାଟିର ବନ୍ଦନୀୟ ବରପୁତ୍ରମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ପଦ୍ମଶ୍ରୀ ଡକ୍ଟର ସତ୍ୟନାରାୟଣ ରାଜଗୁରୁ, କବି ଗୋପାଳକୃଷ୍ଣ ପଟ୍ଟନାୟକ, ଗୋପୀନାଥ ନନ୍ଦ ଶର୍ମା ଓ ଶ୍ୟାମସୁନ୍ଦର ରାଜଗୁରୁଙ୍କ ସମ୍ପର୍କରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ସିହ୍ନା ଯୋଗଦେଇ ଜିଲ୍ଲାର ବରପୁତ୍ରମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲା ମ୍ୟୁଜିୟମ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ ଜିଲ୍ଲାର ଦିବଂଗତ ସାରସ୍ୱତ ସାଧକ ଓ ବରପୁତ୍ରମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ପରିଷଦ କକ୍ଷରେ ଆୟୋଜିତ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭି କୀର୍ତ୍ତି ଭାଷଣ ଯୋଗଦେଇ ଓଡ଼ିଶାର ବିକାଶ ଓ ଗୌରବରେ ଅତୁଳନୀୟ ଅବଦାନ ରଖିଥିବା ମହାନ ବରପୁତ୍ରଙ୍କର ସ୍କୃତିଚାରଣ କରିଥିଲେ। ଯାଜପୁର ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ଦର୍ଶନ ଏବଂ ଏକାତ୍ମ ମାନବବାଦ ସମ୍ପର୍କରେ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶିକ୍ଷଣ ଶିବିରରେ ଆହ୍ୱାନ ଦିଆଯାଇଥିଲା। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ପାରାଦୀପ ରେଳ ଷ୍ଟେସନ ନିରୀକ୍ଷଣ କରିଛନ୍ତି। ଆଗାମୀ ଦିନରେ ପଣ୍ୟ ପରିବହନର କେନ୍ଦ୍ର ଭାବରେ ପାରାଦୀପ ବନ୍ଦରର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମଞ୍ଚେଶ୍ୱରରୁ ପାରାଦୀପ ସେକ୍ସନ ପର୍ଯ୍ୟନ୍ତ ଯାଞ୍ଚ କରାଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। 2029 ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମବିଭୂଷଣ ଆଶା ଭୋସ୍ଲେଙ୍କର ଆସନ୍ତାକାଲି ହେବ ଶେଷକୃତ୍ୟ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭିତର ରତ୍ନଭଣ୍ଡାର ଗଣତି ମଣତି ଏବଂ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।